ଶୁଣେ କହନେ କି
ଆର୍ କେ ଷ୍ଟୁଡିଓ ମଜା ହେ।